दशम स्कंद अष्टम अध्याय श्लोक 46 श्री राजोवाच नंद किम अकरोत् ब्रह्मन् श्रेय एवं महोदय यशोदाच महाभागा तपोजस्यास्तनं हरिः नन्द किम् अकरोत् ब्रह्मन् श्रेय एवं महोदय यशोदाच महाभागा नन्द किम् अकरोत् ब्रह्मन् श्रेय एवं महोदय यशोदा च महाभागा बभूजस्यास्तनं हरिः नन्द किम् अकरोत् ब्रह्मन् श्रेय एवं महोदय यशोदा च महाभागा बभूजस्यास्तनं हरिः नन्द किम् अकरोत् ब्रह्मन् श्रेय एवं महोदय यशोदा च महाभागा बभूजस्यास्तनं हरिः नन्द किम् अकरोत् ब्रह्मन् श्रेय एवं महोदय यशोदा च महाभागा नन्द किम् अकरोत् ब्रह्मन् श्रेय एवं महोदय यशोदा च महाभागा बभूजस्यास्तनं हरिः माँ यशोदाक परम सौभाग्य कथा सुनी परीक्षित महाराज सुखद गोस्वामी जिज्ञासा कले हे ब्राह्मण भगवान जहाँ स्तनपान करते से यशोदा देवी एवं नंद महाराज पूर्वे एपरि की तपस्या करते जहाँफल से प्रकार प्रेमयी सिद्धि प्राप्त होते भगवान महाराज कहते भगवद गीतार सप्तम अध्याय 16 श्लोक उल्लेख कर चतुर्विधा वदंती मां जना सुकृति अर्जुन अर्थात सुकृति व पुण्यकर्म व्यतीत कई भगवान का शरणागत हो पारती ना चारि प्रकार पुण्यात्मा भगवान का शरणागत होती आर्त जिज्ञासु अर्थार्थी ज्ञानी च किंतु एठार आम देखा पाचु जे नंद महाराज और यशोदा देवी से सब स्तर ऊर्धर थे तेणु परीक्षित महाराज स्वाभाविक भाव प्रश्न करते सेमाने तंग पूर्व जन्म रे की पुण्य कर्म अनुष्ठान करथिले जहाँ फल सेमाने ई सिद्धि लाभ करछंती भगवान श्री कृष्ण जदियो नंद महाराज और यशोदा देवी को निज पिता एवं माता रूप ग्रहण करथिले तथापि माँ यशोदा श्री कृष्ण का पिता नंद महाराज ठारू अधिक सौभाग्यशाली थिले कारण नंद महाराज बड़े बड़े श्रीकृष्ण ठारू विच्छिन्न रहउथिले किंतु माँ यशोदा देवी सर्वदा श्रीकृष्ण का सहित रहउथिले कृष्णकर शैशवर बाल्यकाल पर्यंत एवं बाल्यकाल जौवन पर्यंत माँ यशोदा सांगे रोते एपरिक कृष्ण बड़ हो जाए वृंदावन माँ यशोदा कूल जाए बसुले तेणु माँ यशोदा सौभाग्य तुलना ना परीक्षित महाराज स्वाभाविक भाव प्रश्न करशोदा च महाभाग नमो विष्णुवादाय कृष्ण कृष्णाय ଆଜି ଆମେ ସୁଧାଗ୍ରାମର ପ୍ରଭୁଙ୍କୁ ସ୍ୱାଗତ କରୁଛୁ ସେ ଆଜି
ଆସି ଆମର ଭାଗବତ କ୍ଲାସ୍ରେ ଯୋଗ ଦେଇଛନ୍ତି। ସେ ଅନ୍ୟ କାର୍ଯ୍ୟରେ ଆସିଥିଲେ କିନ୍ତୁ ତଥାପି ଏଠାରେ ଯୋଗ ଦେଇଛନ୍ତି। ତେଣୁ ଏଇ ପବିତ୍ର କାର୍ତ୍ତିକ ମାସ ଆମେ ଏଇ କାର୍ତ୍ତିକ ମାସରେ ଭଗବାନଙ୍କ ଦାମୋଦର ଲୀଳା ଯେଉଁ ଅନୁଷ୍ଠିତ ହୋଇଥିଲା ଆମେ ମଧ୍ୟ ଆସ୍ତେ ଆସ୍ତେ ସେଇ ଦିଗକୁ ଗତି କରୁଛେ। ଅଷ୍ଟମ ଅଧ୍ୟାୟ ପରେ ନବମ ଅଧ୍ୟାୟରେ ସେଇ ଲୀଳାଟି ବର୍ଣ୍ଣନା କରାଯିବ। ତେଣୁ ଭଗବାନଙ୍କର ଯେଉଁ ଲୀଳା ସବୁ ଚାଲିଛି ମା ଯଶୋଦା ଏବଂ ନନ୍ଦ ମହାରାଜ ତଥା ଅନ୍ୟ ବ୍ରଜବାସୀମାନଙ୍କ ସହିତ ସେ କଥା ଶୁଣି ପରୀକ୍ଷିତ ମହାରାଜ ବହୁତ ଆନନ୍ଦ ବିଭୋର ହୋଇଯାଉଛନ୍ତି। ଶ୍ରବଣର ମଧ୍ୟ ବିଭିନ୍ନ ଭେଦ ରହିଛି, ସମସ୍ତେ ଭେଦ ଶ୍ରବଣ କରିଥାଇପାରନ୍ତି କିନ୍ତୁ ଶ୍ରବଣର କିଏ କେଉଁଭଳି ଭାବରେ ଶ୍ରବଣ କରୁଛି, ପରୀକ୍ଷିତ ମହାରାଜଙ୍କର ଯେଉଁ ଶ୍ରବଣ ସେଇଟା ହେଉଛି ଶ୍ରେଷ୍ଠ ଶ୍ରବଣ। କାହିଁକି ନା ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଯେଉଁ ଭାଗବତ ମହାତ୍ମାରେ ଯେ ଆପଣମାନେ ଜାଣିଥିବେ ଯେଉଁ ଦୁନ୍ଦୁକାରୀ କଥା ଗୋକର୍ଣ୍ଣ ଦୁନ୍ଦୁକାରୀ କଥା ଏ ଭାଗବତ ମହାତ୍ମାରେ ବର୍ଣ୍ଣନା କରାଯାଇଛି। ଆମେ ସଂକ୍ଷେପରେ କହିବା ଯେ ଜଣେ ଥିଲେ ବ୍ରାହ୍ମଣ ଆତ୍ମଦେବ, ତାଙ୍କର କୌଣସି ସନ୍ତାନ ହୋଇନଥିଲେ, ତାଙ୍କ ପତ୍ନୀଙ୍କ ନାମ ଥିଲା ଧୁନ୍ଦୁଲି। ତେଣୁ ସେ ବହୁତ ମନ ଦୁଃଖରେ ଯାଇଥିଲେ, ମନକୁ ଚାଲିଯାଇଥିଲେ। ସେ ସମୟରେ ସାଧୁଙ୍କ କୃପାରୁ ସେ ଜଣେ ପୁତ୍ର ପ୍ରାପ୍ତ ହେବା ପାଇଁ ସେ ଗୋଟେ ପାଇଲେ, ଫଳ ଗୋଟେ ପାଇଲେ। ସେ ଫଳଟିକୁ ଯେତେବେଳେ ତାଙ୍କ ପତ୍ନୀଙ୍କୁ ଦେଲେ, ସେ ପତ୍ନୀ ତାଙ୍କର ଅଦ୍ଭୁତ ପତ୍ନୀ, ସେ କହିଲେ ଯଦି ମୁଁ ଆକୁ ଫଳଟି ପାଇଲେ ଗ୍ରହଣ କରିଦେବି ମୋର ପୁତ୍ର ହୋଇଯିବ, ତାହେଲେ ମୋର ବହୁତ ଅସୁବିଧା ହେବ। ସୁଖଦେବଙ୍କୁ ପଡ଼ି ଯଦି ମାଆଙ୍କ ଗର୍ଭରେ ରହିଛି, ମୋ ଗର୍ଭରେ ରହିଯିବ, ତାହେଲେ ବହୁତ କଷ୍ଟ ହେବ। ଯଦି ଚୋର ଆସିବେ ଗାଁକୁ ତାହେଲେ ଚୋରି କରିଦେବେ, ତାହେଲେ ମୁଁ ଧାଇଁପାରିବି ନାହିଁ ପୁତ୍ର। ଏଇଭଳି ଭାବରେ ଅନେକ ପ୍ରକାର ଚିନ୍ତା କରି ତାଙ୍କ ଭଉଣୀକୁ ଦେଇଦେଲେ। ତାଙ୍କ ଭଉଣୀ ତାଙ୍କର ଥିଲା କ'ଣ, ତାଙ୍କର ଗର୍ଭ ଥିଲା। ତେଣୁ ଯାହା ହଉ ଏଇ ଫଳଟିକୁ ସେ ଦେଇଦେଲେ ଗୋଟେ ଗାଭୀକୁ। ତେଣୁ ସେ ଗାଭୀ ଯେତେବେଳେ ସେ ଗାଭୀଟା ସେ ଫଳଟା ପାଇଦେଲା, ସେ ଗୋଟେ ପୁତ୍ର ସନ୍ତାନ ଲାଭ କଲା ଏବଂ ତାର ପୁତ୍ରଟି ତାର ପୁତ୍ରଟି ମନୁଷ୍ୟ ସନ୍ତାନ ଯାହା ଥିଲା କିନ୍ତୁ ତାଙ୍କର କର୍ଣ୍ଣଟି ହେଉଛି ଗୋ ଗାଭୀ ଭଳି, ତେଣୁ ତାର ନାମ ହେଲା ଗୋକର୍ଣ୍ଣ। ଏବଂ ସେହି ସମୟରେ ସେ ଭଉଣୀର ପୁତ୍ରକୁ ମଧ୍ୟ ସେ ଦେଇଦେଲେ ଆକୁ ଧୁନ୍ଦୁଲିକୁ, ଧୁନ୍ଦୁଲି କହିଲା ଏ ମୋର ପୁଅ, ଏ କହି ତାର ନାମ ହେଲା ଧୁନ୍ଦୁକାରୀ, ଧୁନ୍ଦୁଲିର ପୁଅ ଧୁନ୍ଦୁକାରୀ। ତେଣୁ ଯେ ଏଇଭଳି ଭାବରେ ଧୁନ୍ଦୁକାରୀ ବହୁତ ଅସତ ସଙ୍ଗ ପଡ଼ି ବହୁତ ପ୍ରକାର ଦୁର୍ବୃତ୍ତମାନଙ୍କ ସହିତ ମିଶି ପାପ କାର୍ଯ୍ୟ କରୁଥିଲା, କିନ୍ତୁ ଏସବୁ ପାପ କାର୍ଯ୍ୟ ଦେଖି ପିତାମାତା ମା ଗୁଡ଼ିକ ଉପରେ ପଡ଼ିକରି ଆତ୍ମହତ୍ୟା କଲେ, ପିତା ଚାଲିଗଲେ, ବାହାରେ ପଡ଼ିଗଲେ, ଘର ଦୂର କରି ତୀବ୍ରତ୍ୟାଗ କରିଦେଲେ ଏବଂ ଗୋକର୍ଣ୍ଣ ମଧ୍ୟ ତୀର୍ଥ ଭ୍ରମଣରେ ଚାଲିଗଲେ। ଏ ଧୁନ୍ଦୁକାରୀ ବହୁତ ପ୍ରକାର ପାପ କାର୍ଯ୍ୟ କରି ବେଶ୍ୟାମାନଙ୍କୁ ଆଣି ନିଜ ଗୃହରେ ରଖି ଏସବୁ ପାପ କାର୍ଯ୍ୟରେ ଲିପ୍ତ ରହିଥିଲା। ତେଣୁ ସେ ବେଶ୍ୟାମାନେ ଭାବିଲେ ଇଏ ଯେଉଁ ଯାଇକି ଧନ ଆଣୁଛନ୍ତି, ରାତି ହେଇଗଲେ ହାତୀଏ ଧନ ଆଣୁଛନ୍ତି, ରାଜା ଜାଣିଲେ ଆମକୁ ମଧ୍ୟ ମୃତ୍ୟୁଦଣ୍ଡ ଦେବେ, ତେଣୁ ତାକୁ ହତ୍ୟା କରିଦେଲେ। ହତ୍ୟା ହେଇଗଲା ପରେ ସେ ପ୍ରେତ ହେଇକି ରହିଲା, ତେଣୁ ଏ ଖବର ପାଇଲେ ଗୋକର୍ଣ୍ଣ, ଗୋକର୍ଣ୍ଣ ପାଇ ସେ ଗୟାରେ ଦେଇଥିଲେ, ସେ ଦେଇଥିଲେ ପିଣ୍ଡଦାନ କରିଥିଲେ ଗୟାରେ, କିନ୍ତୁ ହେଲେ ମଧ୍ୟ ସେ ଯେତେବେଳେ ଆସି ପହଞ୍ଚିଲେ ତାଙ୍କ ଗ୍ରାମରେ ଦେଖିଲେ ସେ ଉତ୍ପାଦ କରୁଛି ଧୁନ୍ଦୁକାରୀ ପ୍ରେତ, ତେଣୁ ତାଙ୍କର କମଣ୍ଡଳରୁ ଯେଉଁ କିଛି ମନ୍ତ୍ର ଜଳ ଛିଞ୍ଚି ଦେବାରୁ ସେ କଥା କହିଲେ, ସେ କଥା କହିକି ସେ ଶୁଣିପାରିଲେ, କହିଲେ ମୁଁ ତୁମ ଭାଇ ଆଉ ମୁଁ ବହୁତ ଦୁରାବସ୍ଥାରେ ଅଛି, ମୋତେ ଉଦ୍ଧାର କର ଏ ପ୍ରେତ ଅବସ୍ଥାରୁ, ନା ମୁଁ ତୁମ ପାଇଁ ଦେଇଥିଲି ଗୟାରେ ପିଣ୍ଡ ଦେଇଥିଲି, ନା ମୁଁ ଯେଉଁ ପାପ କାର୍ଯ୍ୟ କରିଛି ଗୟା ପିଣ୍ଡରେ ମୁଁ ମୋର ଉଦ୍ଧାର ହେବ ନାହିଁ, ତୁମେ ଆଉ କ'ଣ ବ୍ୟବସ୍ଥା କର। ଏଭଳି ଭାବରେ କହିବାରୁ ସେ ବୁଝିଲେ, ସୂର୍ଯ୍ୟଦେବଙ୍କୁ ପଚାରି ସେ ବୁଝିଲେ ଯେ ପ୍ରକୃତରେ ଯଦି ଆମେ ଭାଗବତ କଥା କରିବା, ସପ୍ତାହ କରିବା, ତାହେଲେ ସେ ଉଦ୍ଧାର ହେବ। ତେଣୁ ସେ ଭାଗବତ ସପ୍ତାହ କଲେ, ଗ୍ରାମର ସମସ୍ତେ ଆସି ବସିଲେ, ଆମର ମଧ୍ୟ ଭାଗବତ ସପ୍ତାହ ହେବ, ମାସ ଶେଷରେ ହେବ ସେଇଟା ଭାଗବତ ସପ୍ତାହ। ତେଣୁ ଯେଉଁମାନେ ସେ ବସିଥିଲେ, ଇଏ ଧୁନ୍ଦୁକାରୀର ତାର ତ ଶରୀର ନାହିଁ, ସେ ପ୍ରେତକୁ ସ୍ଥାନ ଦେବା ପାଇଁ ଗୋଟେ ବାଉଁଶଟି ରକ୍ତ ତାଗଲା, ଯେଉଁଠି ସାତଟି ଗଣ୍ଠି ଥିଲା, ସୀତା ଭିତରେ ଆଶ୍ରୟ ନେଲା। ପ୍ରତିଦିନ ଯେତେବେଳେ ଭାଗବତ ହୁଏ ସନ୍ଧ୍ୟାବେଳେ ଭାଗବତ ସରିଲା ପରେ ଗୋଟିଏ ଘଣ୍ଟି ଫୁଟେ। ଏଇଭଳି ଭାବରେ ସାତ ଦିନ ଯେତେବେଳେ ସରିଗଲା ସାତଟି ଘଣ୍ଟି ଫୁଟିଗଲା, ସେ ଗୋଟିଏ ଦିବ୍ୟ ଶରୀର ପ୍ରାପ୍ତ ହେଲା। ଏବଂ ବିମାନ ବୈକୁଣ୍ଠ ଲୋକରୁ ଗୋଟେ ବିମାନ ଆସି ତାଙ୍କୁ ନେଇକି ପଳେଇଲା, ଭଗବଧାମ ପଳେଇଲେ ସେ। ତେଣୁ ଇଏ ଗୋକର୍ଣ୍ଣ ପଚାରିଲେ କହିଲେ ଏଠି ତ ବହୁତ ଶ୍ରବଣ କରୁଥିଲେ, କେବଳ କାହିଁକି ଧୁନ୍ଧୁକାରି ଗଲେ? ନା, ଶ୍ରବଣର ଭେଦ ଅନୁସାରେ ଫଳର ଭେଦ ରହିଛି। ସିଏ ଶ୍ରବଣ କରୁଥିଲେ, ତେଣୁ ଆମର କହିବା ଉଦ୍ଦେଶ୍ୟ ଥିଲା ପରିକ୍ଷିତ ମହାରାଜ ସେହିଭଳି ଭାବରେ ଶ୍ରବଣ କରୁଥିଲେ, ତେଣୁ ସେ ଭଗବଧାମ ପ୍ରାପ୍ତ ହେଲେ। ଆମେ ଯଦି ସେଇଭଳି ଭାବରେ ଶ୍ରବଣ କରିବା ଆମେ ମଧ୍ୟ ଭଗବଧାମ ପ୍ରାପ୍ତ ହେବା। ତେଣୁ ପରିକ୍ଷିତ ମହାରାଜ ଯେ ପ୍ରଶ୍ନ ପଚାରିଥିଲେ ସେଭଳି ଭାବରେ ଯେଉଁ ସ୍ମରଣ କରୁଛନ୍ତି ବହୁତ ଆନନ୍ଦ ଅତି ଶ୍ରଦ୍ଧାରେ ସ୍ମରଣ କରୁଛନ୍ତି, ଶ୍ରବଣ କରୁଛନ୍ତି। ସେଥିପାଇଁ ଚତୁର୍ଥ ଅଧ୍ୟାୟରେ ଦଶମ ସ୍କନ୍ଧରେ ପ୍ରଥମେ ସୁଖଦେବ ଗୋସ୍ୱାମୀ ଚାହୁଁଥିଲେ ପରିକ୍ଷିତ ମହାରାଜ କିଛି ସମୟ ଟିକେ ବିଶ୍ରାମ ନିଅନ୍ତୁ, କିଛି ଜଳପାନ କରନ୍ତୁ ବା କିଛି ଖାଦ୍ୟ ଗ୍ରହଣ କରନ୍ତୁ। କିନ୍ତୁ ପରିକ୍ଷିତ ମହାରାଜ କହିଲେ, ପ୍ରଭୁ ନୈଶା ଦୁଃସହା କ୍ଷୁର୍ମା ତେତ୍ୱ ଦମକ ବାଧତେ ପିବନ୍ଧମ ତ ମୁଖାମୁଜମ ଚିଉତମ ହରି କଥାମୃତମ। ପ୍ରଭୁ ମୁଁ ଯେଉଁ ଯଦିଓ କ୍ଷୁଧାରେ ଚାରି ଦିନ ବିତିଗଲାଣି, ପଞ୍ଚମ ଦିନର କଥା, ଏବଂ ଯଦିଓ ମୁଁ ବହୁତ କ୍ଷୁଧାରେ ମୋର ଅଛି, ତୃଷା ରହିଛି, କିନ୍ତୁ ମୋତେ କଷ୍ଟ ହେଉନାହିଁ। କାହିଁକି ନା ପିବନ୍ଧମ ତ ମୁଖାମୁଜମ, ଆପଣଙ୍କର ମୁଖ ପଦ୍ମରୁ ମୁଁ ଏଇ ଅମୃତ ପାଇ, ଭାଗବତ ଅମୃତ ସେ ପାଳନ କରୁଛନ୍ତି। ତେଣୁ ପିବନ୍ଧମ ତ ମୁଖାମୁଜମ ଚିଉତମ ହରି କଥା ଅମୃତମ, ଭଗବାନଙ୍କ କଥା ହେଉଛି ଅମୃତ। ତେଣୁ ଯେଉଁମାନେ ସେତିକି ଆଗ୍ରହ ପ୍ରକାଶ କରୁନାହାନ୍ତି ସେମାନେ ଏଇ ପ୍ରଶ୍ନ କରିପାରିବେ ନାହିଁ। ଏଇ ପ୍ରଶ୍ନ କରିବାର ତାଙ୍କର ଭାବ ହେଉଛି କ'ଣ ନା, ନନ୍ଦ କେଉଁଭଳି କାର୍ଯ୍ୟ କରିଥିଲେ? ନନ୍ଦ କିମ୍ ଅକରୋ ବ୍ରହ୍ମନ୍, ବ୍ରହ୍ମନ୍ କହିବାର ଉଦ୍ଦେଶ୍ୟ ହେଉଛି ଆପଣ ହେଉଛନ୍ତି ସ୍ୱୟଂ ବେଦ। ବ୍ରହ୍ମ ଶବ୍ଦ ବ୍ୟବହାର କରାଯାଇଛି ଭଗବତ ଗୀତାରେ ତୃତୀୟ ଅଧ୍ୟାୟରେ, ଯେତେବେଳେ ଭଗବାନ କହୁଛନ୍ତି ଯେ ଅନ୍ନାଦ ଭଗବତୀ ଭୂତାନି ପର୍ଜନା ଅନୁସମ୍ଭବ ଯଜ୍ଞାନ୍ତ ଭଗବତୀ ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ। ମନୁଷ୍ୟମାନଙ୍କର ଯେଉଁ ଆବଶ୍ୟକତା ରହିଛି ହେଉଛି ଅନ୍ନ। ପ୍ରଭୁପାଦ ମହାରାଜ କହନ୍ତି ନଟ୍ ବୋଲ୍ଟରେ ଆମର ଆବଶ୍ୟକତା ପୂରଣ ହେବ ନାହିଁ, ବହୁତ ଇଣ୍ଡଷ୍ଟ୍ରି ହେଉଛି, ନଟ୍ ବୋଲ୍ଟ ଇଣ୍ଡଷ୍ଟ୍ରି ହେଉଛି, ତାଦ୍ୱାରା ଆମର ଆବଶ୍ୟକତା ପୂରଣ ହେବ ନାହିଁ। ଅନ୍ନ ବା ଶସ୍ୟର ଆବଶ୍ୟକତା ରହିଛି ଆମର, ଏବଂ ଶସ୍ୟ କେମିତି ଉତ୍ପନ୍ନ ହେବ ନା ପର୍ଜନା ବୃଷ୍ଟି ଦ୍ୱାରା। ଏଇ ବୃଷ୍ଟି କଥା ଆସିବ, 8 ତାରିଖରେ ଗୋବର୍ଦ୍ଧନ ଧାରଣ ହେବ, ବୃଷ୍ଟି କଥା ଆସିବ ସେ କଥା। ତେଣୁ ବୃଷ୍ଟି ଦ୍ୱାରା ଏଇ ଶସ୍ୟ ସମ୍ଭବ ହେଉଛି। ତେଣୁ ବୃଷ୍ଟି କେମିତି ହେଉଛି ନା ଯଜ୍ଞ ଭୂତି ପର୍ଜନ୍ୟ, ଯଜ୍ଞ ମାଧ୍ୟମରେ ଏଇ ବୃଷ୍ଟି ହେଉଛି। ବୈଜ୍ଞାନିକମାନେ ଯେତେ ଉନ୍ନତି କଲେ ମଧ୍ୟ, ଶହ ଶହ ହଜାର ହଜାର ଲକ୍ଷ ଲକ୍ଷ ବର୍ଷ ବିତିଗଲେ ମଧ୍ୟ ସେମାନେ ବର୍ଷା ସୃଷ୍ଟି କରିପାରିବେ ନାହିଁ। କାହିଁକି ନା ଇଏ ହେଉଛି ଶାସ୍ତ୍ର କଥା, ଯଜ୍ଞ ଭୂତି ପର୍ଜନ୍ୟ, ଯଜ୍ଞ ମାଧ୍ୟମରେ ବୃଷ୍ଟି ହେବ। ତେଣୁ ଯଜ୍ଞ କର୍ମ କଲେ ହିଁ ବୃଷ୍ଟି ହେବ, ମେସିନ୍ ଦ୍ୱାରା ବା ଅନ୍ୟ କୌଣସି ଉପାୟରେ ଆମେ ସେଇଟା କରିପାରିବା ନାହିଁ। ତେଣୁ ଯଜ୍ଞ କେଉଁଟା ନା ଯଜ୍ଞ କର୍ମ ସମୁଦ୍ଭବ। ଯଜ୍ଞ କହିଲେ ଖାଲି ଯେ ଭୃତ ଆହୁତି ଦେଲେ ଅଗ୍ନିରେ ସେଇଟା ଯଜ୍ଞ, ତା ନୁହଁ, ଅନୁମୋଦିତ କର୍ମ ହେଉଛି ଯଜ୍ଞ। ତେଣୁ କେମିତି ଜାଣିବା ଆମେ ଅନୁମୋଦିତ କର୍ମ ନା କର୍ମ ବ୍ରହ୍ମଭବ ବିଧି, ବ୍ରହ୍ମ ଶବ୍ଦ ସେଠି କୁହାଯାଇଛି, ଏଠି ବ୍ରହ୍ମ ଶବ୍ଦ ବ୍ୟବହାର କରାଯାଇଛି, ସେଥିପାଇଁ କହିଲେ କର୍ମ ବ୍ରହ୍ମଭବ ବିଧି। କର୍ମ କେଉଁଟା ନା ବେଦରେ ସେଇଟା ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଗୋଟେ ଭଗବାନ ସେଠିକି ସେ ଚକ୍ର କଥା କହିଛନ୍ତି ଯେ ଚକ୍ରକୁ ଯେଉଁମାନେ ପାଳନ କରିବେ ସେମାନେ ହେଉଛନ୍ତି ଆତ୍ମାରାମ, ନହେଲେ ସମସ୍ତେ ଇନ୍ଦ୍ରିୟାରାମ। ଚକ୍ରକୁ ଯେଉଁମାନେ ପାଳନ କରିବେ ନାହିଁ ସେମାନେ ହେଉଛନ୍ତି ଇନ୍ଦ୍ରିୟାରାମ। ମୋଗମ ପାଠ ସହ ଯୁବତୀ, ତାଙ୍କର ଜୀବନ ହେଉଛି ବୃଥା। ତେଣୁ ଏଇ ଯେଉଁ ବ୍ରହ୍ମନ୍, ଇଏ ସ୍ୱୟଂ ସାକ୍ଷାତ ବ୍ରହ୍ମନ୍, ବେଦ ତାଙ୍କର ମୁଖରେ ରହିଛି ସବୁ ବେଦର ମୂର୍ତ୍ତି, ସେ ମୂର୍ତ୍ତିମନ୍ତ ଅବତାର ବେଦର। ପରୀକ୍ଷିତ ମହାରାଜ କୁ କେହି ତାଙ୍କ ପ୍ରଶ୍ନର ଉତ୍ତର ଦେଇପାରୁନଥିଲେ, ସୁଖଦେବ ଗୋସ୍ୱାମୀ ନାହିଁ ଆଜି ସେହି ପ୍ରଶ୍ନ ସବୁ ଉତ୍ତର ଦେଉଛନ୍ତି, ତେଣୁ ତାଙ୍କୁ ସେ ସମ୍ବୋଧନ କରୁଛନ୍ତି ବ୍ରହ୍ମନ୍। ନନ୍ଦ କି ନନ୍ଦ କ'ଣ କରିଥିଲେ ବ୍ରହ୍ମନ୍? ବ୍ରାହ୍ମଣଟା ମଧ୍ୟ ଆଉ ଗୋଟେ ଅର୍ଥ ହେବ ବ୍ରାହ୍ମଣ ବୋଲି କହିବା, ବ୍ରାହ୍ମଣ ଯେଉଁମାନେ ପ୍ରକୃତରେ ବ୍ରହ୍ମ ଜାଣନ୍ତି ସେମାନଙ୍କୁ ବ୍ରାହ୍ମଣ ବୋଲି କୁହାଯିବ ବ୍ରାହ୍ମଣ। ତେଣୁ ଆପଣ ସବୁ କିଛି ଜାଣନ୍ତି, ତେଣୁ ନନ୍ଦ କ'ଣ କରୁଥିଲେ ଆପଣ ଟିକେ କୁହନ୍ତୁ, ନନ୍ଦ କ'ଣ କରିଥିଲେ, ନନ୍ଦ କି ମକର ବ୍ରହ୍ମଣ। ଏଇ ହେଉଛି ଗୋଟେ ଅଭିଶ୍ୱାସ ବା ଗୋଟେ ଇଚ୍ଛା ରହୁଛି, ଆମେ ମଧ୍ୟ ସେହିଭଳି ଭାବରେ ହେଇପାରିବା କି ଭଗବାନ ସହିତ। ଏଇ ଯେଉଁ ଏଇ ଯଦି ଆମର ଇଚ୍ଛାଟି ଜାଗ୍ରତ ହେବ ତାହେଲେ ଆମେ ଭଗବାନ ଲୀଳାରେ ସାମିଲ ହେବା। ଆଜି ଯେଉଁ ବୃନ୍ଦାବନ ଲୀଳା ସବୁ ଚାଲିଛି, ଅନ୍ୟ ଭଗବାନଙ୍କ ଯେଉଁ ସବୁ ଲୀଳା ଅଛି, ଆର ଉଦ୍ଦେଶ୍ୟ ହେଉଛି ଆମମାନଙ୍କ ପାଇଁ କରାଯାଇଛି। ସେ ଲୀଳା ଭଗବାନ କରିଛନ୍ତି, ଭାଗବତ ନବମୀକାନ୍ତରେ ବର୍ଣ୍ଣନା କରାଯାଇଛି ସେ କଥା ଯେ କଳୌ ଜନିଷ୍ୟମାଣ ନବମସ୍କନ୍ଦ ଚବିଶ ଅଧ୍ୟାୟରେ ଏ କଥାଟି କୁହାଯାଉଛି। କାହିଁକି ଭଗବାନ ସବୁ ଲୀଳା କରୁଛନ୍ତି, ବିଶେଷ ଭାବରେ କଳିଯୁଗ ଭଗବାନ ଦ୍ୱାପର ଯୁଗର ଅନ୍ତିମରେ ଏ ଲୀଳା ସବୁ କରିଥିଲେ, ଆମେ କାହିଁକି ଚିନ୍ତା କରିବା ସେସବୁ ନା? ବିଶେଷ ଭାବରେ କଳିଯୁଗ ବ୍ୟକ୍ତିମାନଙ୍କ ପାଇଁ ସେଇଟା କରାଯାଇଛି। ଯେଉଁମାନେ କଳିଯୁଗରେ ଜନ୍ମଗ୍ରହଣ କରିବେ, ଆମେମାନେ ସବୁ କଳିଯୁଗରେ ଜନ୍ମଗ୍ରହଣ କରିଛେ। ଆମେ କଳୌ ଜନିଷ୍ୟମାଣ ଦୁଃଖ ଶୋକ ତମ ଉଦମ, ତାଙ୍କର ଦୁଃଖ ଶୋକ ବା ଅଜ୍ଞାନ ଅନ୍ଧକାରକୁ ଦୂର କରିବେ। କ'ଣ ନା ଅନୁଗ୍ରହାୟ ଭକ୍ତାଣା ସୁପୁଣ୍ୟମ ବେତନୋଦ୍ୟସ, ଭଗବାନ ଯେଉଁ ସବୁ ଲୀଳା କଲେ ଏ ଭକ୍ତମାନଙ୍କୁ ଅନୁଗ୍ରହ କରିବା ପାଇଁ, ଭଗବାନଙ୍କ ଲୀଳା ଶ୍ରବଣ କଲେ ଯାହା ସହିତ ତତ୍ପର ଭାବେ ଏକ ଦଶମ ସ୍କନ୍ଦ ଏକତିରିଶ ଅଧ୍ୟାୟରେ ଏକଥା ଆସିବ। ଅଣତିରିଶ ତେତିଶ ଯେଉଁ ଭଗବାନଙ୍କର ରାସ ଲୀଳା ବର୍ଣ୍ଣନା କରାଗଲା, ଏସବୁ ଶୁଣି ସେଠି ଯେଉଁ ଷାଠିଏ ହଜାର ମନ୍ଦିର ସେମାନେ ଥିଲେ, ତାଙ୍କର ଯେଉଁମାନେ ଏତେ ଉନ୍ନତ ସ୍ତରରେ ନଥିଲେ ତାଙ୍କର ସନ୍ଦେହ ଜାତ ହେଲା। ତେଣୁ ପରୀକ୍ଷିତ ମହାରାଜ ତାଙ୍କର ମନର ଭାବ ଜାଣିକି ଏ ପ୍ରଶ୍ନଟି ପଚାରିଲେ ଯେ ଭଗବାନ କାହିଁକି ଏଭଳି ଯୁଗୁପ୍ସିତ ବା ନିନ୍ଦନୀୟ କର୍ମ କଲେ, ଏସବୁ ପ୍ରଶ୍ନ ପଚାରିଦେଲେ। ତେଣୁ ସେ ପ୍ରଶ୍ନର ଉତ୍ତରରେ ଶ୍ରୀଦେବ ଗୋସ୍ୱାମୀ ବହୁତ କଥା କହିଛନ୍ତି। ତାଦେହରେ ଆମେ ଗୋଟିଏ କଥା କହିବା ଯେ ଅନୁଗ୍ରହାୟ ଭକ୍ତାନା, ଏଇ ଯେଉଁ ଲୀଳା ସବୁ ରସଲୀଳା ରାସଲୀଳା ଏତେ ସବୁ ଭଗବାନ ଲୀଳା କରିଥିଲେ, ଯେତେ ଲୀଳା କରିଥିଲେ ସବୁଠାରୁ ଶ୍ରେଷ୍ଠ ଲୀଳା ହେଉଛି ରାସଲୀଳା। କୃଷ୍ଣଦାସ କବିରାଜ ଗୋସ୍ୱାମୀ ତାଙ୍କର ସଙ୍ଗୀତରେ ଗାନ କରୁଛନ୍ତି, ଜୟ ଜୟ ଜଳ ରସ ସର୍ବରସ ସାର ପରତିଆ ଭାବେ ପ୍ରଚାର। ତେଣୁ ଏଇ ଯେଉଁ ରସ ବହୁତ ପ୍ରକାର ରସ ବୈଷ ସେ ହେଉଛନ୍ତି ସମସ୍ତ ରସର ଆଧାର। ସମୁଦାୟ ବାରଟି ରସ ରହିଛି, ଭାଗବତ ଦଶ ସ୍କନ୍ଧ ତେୟାଳିଶ ଅଧ୍ୟାୟରେ ସେସବୁ ରସ ବିଷୟରେ ବର୍ଣ୍ଣନା କରାଯାଇଛି। ଯେତେ ରସ ରହିଛି ତାଠୁ ଶ୍ରେଷ୍ଠ ରସ ହେଉଛି ଏଇ ପରକୀୟ ଭାବରେ ଯେଉଁ ଭଗବାନ ଗୋପୀମାନଙ୍କ ସହିତ ରାସ ଲୀଳା କରିଥିଲେ, ଏଇ ଲୀଳାଟି ହେଉଛି ସବୁଠୁ ଶ୍ରେଷ୍ଠ ରାସ ଲୀଳା। କିନ୍ତୁ ଏଇଟାକୁ ଶତକଡ଼ା ଅନିଶ୍ଚିତ ଭାବ ଲୋକ ବୁଝିପାରିବେ ନାହିଁ, ସେମାନେ ଆମର ପୁରୁଷ ସ୍ତ୍ରୀ ସମ୍ପର୍କ ଭଳି ସେମାନେ ଭାବିବେ। କିନ୍ତୁ ଇଏ ହେଉଛି ଆମର ବୈଷ୍ଣବମାନେ ବୈଷ୍ଣବାଚାର୍ଯ୍ୟମାନେ ତାଙ୍କର ସଙ୍ଗୀତରେ ଗାନ କରିଛନ୍ତି, ରୂପ ରଘୁନାଥ ପରେ ହଇବେ ଆକୁତି କବେ ହାମ ବୁଝାବ ସେ ଯୁଗଲ ପ୍ରୀତି। ସେ ଯୁଗଲ ପ୍ରୀତି ବୁଝିବା ପାଇଁ ବିଷୟ ଛାଡ଼ିଆ କବେ ସୁଧାବେ ମନ କବେ ହାମ ବୁଝାବ ସେ ହେରବ ସେ ଶ୍ରୀ ବୃନ୍ଦାବନ ବୃନ୍ଦାବନ ଲୀଳା ବୁଝିବା ପାଇଁ ଏ ବିଷୟରୁ ଯେଉଁମାନେ ମୁକ୍ତ ହୋଇଛନ୍ତି ସେମାନେ ବୁଝିପାରିବେ, ଯେଉଁମାନେ ବିଷୟ ଭିତରେ ଅଛନ୍ତି ସେମାନେ କ'ଣ ବୁଝିବେ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏ ଅନୁଗ୍ରହାୟ ଭକ୍ତାନା, ଭକ୍ତମାନଙ୍କୁ ଅନୁଗ୍ରହ କରିବା ପାଇଁ ଭଗବାନଙ୍କ ଲୀଳାଟି ହେଇଥିଲା, ଯାହା ସୁତା ତତ୍ପର ଭବେ, ଯାହାକୁ ଶୁଣିଲେ ତତ୍ପର ସେ ଭଗବାନ ଭକ୍ତ ହେଇପାରିବେ। ଭଗବାନ ଲୀଳା ଶୁଣିଲେ ଭଗବାନ କଥା ପ୍ରତି ଆକର୍ଷଣ ଆସିବ, ଭଗବାନଙ୍କର ଲୀଳାକୁ ସ୍ମରଣ ହେବ, ଭଗବାନ ଲୀଳାକୁ ଚିନ୍ତନ କରିବେ ସେମାନେ ବା ସ୍ମରଣ କରିବେ। ତେଣୁ ଏହିଭଳି ଭାବରେ ଭଗବାନ ଭକ୍ତ ହେବା ପାଇଁ ନିଜର ସୁହା ଜାଗ୍ରତ ହେବ। ପରୀକ୍ଷିତ ମହାରାଜଙ୍କର ସେହିଭଳି ଭାବରେ ସୁହା ଜାଗ୍ରତ ହେଉଛି, ପ୍ରଭୁ ନନ୍ଦ କ'ଣ କରିଥିଲେ ଆମେ କ'ଣ ସେହିଭଳି ଭାବରେ ଭଗବାନଙ୍କ ଲୀଳାରେ ସାମିଲ ହେଇପାରିବା, ଆମେ ମଧ୍ୟ ହେଇପାରିବା। ଯଦି ଆମେ ଏହିଭଳି ଭାବରେ ଭଗବାନଙ୍କ ସେବାରେ ନିଯୁକ୍ତ ହେବା, ପ୍ରଭୁ ମହାରାଜ କହନ୍ତି ଯେ ଜଣେ ପୂର୍ଣ୍ଣ ସିଦ୍ଧି ଲାଭ ନକଲେ ମଧ୍ୟ ଯଦି ଆମେ କିଛି କିଛି ଆମର ଅଭଦ୍ର ଦୂର ହେଉଛି, ଭାଗବତ ପ୍ରଥମେ କୁହାଯାଇଛି ନା ପ୍ରଥମ ସୂତ୍ର ଦ୍ୱିତୀୟ ଅଧ୍ୟାୟରେ ନଷ୍ଟ ପ୍ରାୟଶୁ ଅଭଦ୍ରେଶୁ, ନଷ୍ଟ ପୂର୍ଣ୍ଣ ନଷ୍ଟ ହେଇନାହାନ୍ତି, ନଷ୍ଟ ପ୍ରାୟଶୁ ଆମର ବହୁତ ହୃଦୟରେ ବହୁତ ରହିଛି ଅଭଦ୍ର ବା ଅନର୍ଥ ସବୁ ରହିଛି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି, କିନ୍ତୁ ସେ କିଛି କିଛି ଯେତେବେଳେ ନଷ୍ଟ ହେଉଛି ଭଗବାନଙ୍କୁ ଯେତେବେଳେ ଭଜନ କରୁଛେ ସେ କିଛି କିଛି ଅନର୍ଥ ନଷ୍ଟ ହେଉଛି, ତେଣୁ ଏହି ଅବସ୍ଥାରେ ନଷ୍ଟ ପ୍ରାୟଶୁ ଅଭଦ୍ରେଶୁ ନିତ୍ୟମ ଭାଗବତ ସେବୟା, ପ୍ରତିଦିନ ଯଦି ଆମେ ଭାଗବତ ସେବା କରିବା, ଭାଗବତ ସେବା କହିଲେ ଗ୍ରନ୍ଥ ଭାଗବତ ଏବଂ ଭକ୍ତ ଭାଗବତ ଦୁଇ ଜଣ ବୁଝେଇବ, ଯଦି ଆମେ କରିବା ତାହେଲେ ଭକ୍ତି ଉତ୍ପାଦିତ ପୁରୁଷ ଶୋକ ମୋହ ଭୟାବହା ଭଗବାନ ପ୍ରତି ଭକ୍ତି ଉତ୍ପନ୍ନ ହେବ। ନଷ୍ଟ ପ୍ରାୟଶୁ ଅଭଦ୍ରେଶୁ ନିତ୍ୟମ ଭାଗବତ ସେବା ଭଗବତୀ ଉତ୍ତମ ଶ୍ଳୋକେ, ଭଗବାନ ଯିଏକି ତାଙ୍କୁ ଗୋଟେ ନାମ ହେଉଛି ଉତ୍ତମ ଶ୍ଳୋକ, ତାଙ୍କର ଯଶ ସବୁବେଳ ପାଇଁ ରହିଛି, ଭୌତିକ ଜଗତରୁ ଉର୍ଦ୍ଧ୍ୱରେ ତାଙ୍କ ଯଶ, ଉଦ୍ଗତତମ ଯଶ ତ୍ରିଗୁଣରୁ ଉର୍ଦ୍ଧ୍ୱରେ ଭଗବାନଙ୍କ ଯଶ, ତେଣୁ ତାଙ୍କ ପ୍ରତି କ'ଣ ଉତ୍ତମ ଶ୍ଳୋକେ ଭକ୍ତିର୍ଭବତି ନୈଷ୍ଠିକି, ନିଷ୍ଠା ଆସିବ ଭକ୍ତିର୍ଭବତି ନୈଷ୍ଠିକି, ଭକ୍ତି ଆସିବ କିଭଳି ଭକ୍ତି ନା ନିଷ୍ଠା ସ୍ତର ଆରମ୍ଭ ହେବ। ନିଷ୍ଠା ସ୍ତର ହେଉଛି କେଉଁ ସ୍ତର ନା, ପ୍ରଥମେ ଆମେ ସାଧୁସଙ୍ଗ କରୁଛେ ତ କିଛି ଶ୍ରଦ୍ଧା ରହିଛି, ସେଥିପାଇଁ ଆମେ ସାଧୁସଙ୍ଗ କରୁଛେ, ଆଦୌ ଶ୍ରଦ୍ଧା ସାଧୁସଙ୍ଗ ତ ଭଜନ କ୍ରିୟା, ହରେ କୃଷ୍ଣ 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 ହରେ ହରେ
ହରେ ରାମ
ହରେ ରାମ, ଭଜନ କ୍ରିୟା କଲେ କ'ଣ ହେବ ନା ଏଇ ଅନର୍ଥ ଦୂର ହେବ, ଅନର୍ଥ ନିବୃତ୍ତି ସା, ତାପରେ ନିଷ୍ଠା ସ୍ତର ଆସିବ, ନିଷ୍ଠା ସ୍ତର ଭଗବାନ ସେବା କରିବା ନିଷ୍ଠା ଆସିବ, ଆଗ୍ରହ ଆସିବ, ଏସବୁ ରହିଛି ନିଷ୍ଠା, ତାପରେ ରୁଚି ଆସିବ ଭଗବାନ କଥାରେ ରୁଚି ଆସିବ, ରୁଚି ଶବ୍ଦରେ ଆଚାର୍ଯ୍ୟ ଟିକାରେ କହୁଛନ୍ତି ଯେଉଁ ଯଦିଓ ରସଗୋଲାଟା ମିଠା ବା ଆଖୁରସ ମିଠା, କିନ୍ତୁ ଯଦି ଜଣକୁ ଜଣ୍ଡିସ ରୋଗ ହେଇଛି ସେ ମିଠାଟା ଆସ୍ୱାଦନ କରିପାରିବ ନାହିଁ, ତାକୁ ସେଇଟା ପିତା ଲାଗିବ, କିନ୍ତୁ ପିତା ଲାଗିଲେ ମଧ୍ୟ ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ସେ ଯଦି ସେଇ ଆଖୁରସକୁ ପାନ କରି ଚାଲିବ ଆୟୁର୍ବେଦ ଔଷଧ ସହିତ, ଯେତେବେଳେ ତା'ର କାମଳ ରୋଗ ଦୂର ହେବ ସେତେବେଳେ ସେ ତା'ର ମିଷ୍ଟତାଟା ଅନୁଭବ କରିବ। ସେହିଭଳି ଭାବରେ ଭଗବାନ କଥାରେ ଆଗ୍ରହ ନ ଆସିଲେ ମଧ୍ୟ, ରୁଚି ଆସିଲେ ନ ଆସିଲେ ମଧ୍ୟ, ଯଦି ଆମେ ସବୁଦିନେ ଶ୍ରବଣ କରିବା ନିତ୍ୟମ ଭାଗବତ ସେବା, ତାହେଲେ ଆମର ଏଇ ନିଷ୍ଠା ଆସିବ, ତାପରେ ରୁଚି ଆସିବ, କଥା ଶୁଣିବା ପାଇଁ ଆଗ୍ରହ ଆସିବ। ତେଣୁ ଭାଗବତ ଆରମ୍ଭରେ ଏକଥା କହିଲେ ସୁତ ଗୋସ୍ୱାମୀ ସୋମନାଥ ଋଷିଙ୍କୁ କହିଲେ, ଯେଉଁମାନଙ୍କର ଆମର ଭକ୍ତିରେ କେତେ ଆମେ ଅଗ୍ରସର ହେଇଛେ, ଏଇ ଗୋଟିଏ ମଧ୍ୟ ତା'ର କ'ଣ ଜାଣିବାର ଉପାୟ କ'ଣ ନା, ଭଗବାନ କଥାରେ କେତେ ଆଗ୍ରହ ଆସୁ ଶୁଣିବା ପାଇଁ, ଯାହାର ଆଗ୍ରହ ଆସୁ ନାହିଁ ସେ ସୁତ ଗୋସ୍ୱାମୀ କହୁଛନ୍ତି ଯେ ଧର୍ମ ସମୃଷ୍ଟା ପୁଂସାନ ବିଶ୍ୱକ୍ଷେନ କଥା ଆସୁଛ ନୋତ୍ପାଦ ଯଦି ରତି ଶ୍ରମ ଏଭଳି କେବଳ, ଭଗବାନ କଥାରେ ରତି ଆସିଲା ନାହିଁ ମାନେ ବୁଝିବାକୁ ପଡ଼ିବ ଯାହା ସବୁ କଲେ ସବୁ ଶ୍ରମ। ତେଣୁ ଏଇ ପ୍ରତିଦିନ ଆମେ ଯଦି ଭଗବାନ କଥା ଶ୍ରବଣ କରିବା ଆମର ଆଗ୍ରହ ଆସିବ, ରୁଚି ଆସିବ, ରୁଚି ଆସିଲେ ତାପରେ ଆସକ୍ତି ଆସିବ, ଭଗବାନ କଥା ପ୍ରତି ଆସକ୍ତି ଆସିବ, ଯେତେ ଯାହା ଥିଲେ ମଧ୍ୟ ଭୌତିକ ଆସକ୍ତି ସବୁ ଦୂର ହେଇଯିବ, ଭଗବାନ କଥା ପ୍ରତି ଆସକ୍ତି ଆସିଲେ ଭୌତିକ ଆସକ୍ତି ସବୁ ଦୂର ହେଇଯିବ, ଏବଂ ଆସକ୍ତି ଆସିଲେ ଆମର ଭାବସ୍ତରକୁ ଆସିବା ଆମେ, ଭାବସ୍ତର ଭାବସ୍ତର ହେଉଛି ପ୍ରେମ ଉଦୟ ହେଉଛି, ପ୍ରେମ ଆରମ୍ଭ ହେବ ସେଇଠୁ, ତାପରେ ମୁଁ କହିଥିଲି ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ ଏସବୁ ସ୍ତର ରହିଛି। ତେଣୁ ଏଇ ଭଗବାନ କଥା ଯେଉଁ ଲୀଳା ଶୁଣିକରି ଯେତେବେଳେ ପରୀକ୍ଷିତ ମହାରାଜଙ୍କର ଇଚ୍ଛା ଜାଗ୍ରତ ହେଉଛି, କ'ଣ ସେ କରିଥିଲେ କାହିଁକି ନା ଆମେ ମଧ୍ୟ ସେଇଭଳିଆ କରିବା, ଆମେ ମଧ୍ୟ ଭଗବାନ ଲୀଳାରେ ସାମିଲ ହେବା। ତେଣୁ ଏକଥା ପ୍ରଭୁପାଦ ମହାରାଜ କହିଛନ୍ତି, ଯଦି ଆମର ପୂର୍ଣ୍ଣ ଭାବରେ ଅନର୍ଥ ଦୂର ହେଇନାହିଁ ତଥାପି ନଷ୍ଟ ପ୍ରାୟଶୁ ଅଭଦ୍ରେଶୁ, ତଥାପି ସେମାନେ ଯେତେବେଳେ ଶରୀର ତ୍ୟାଗ କରିବେ ସେମାନେ ଭଗବାନଙ୍କ ଲୀଳାରେ ସାମିଲ ହେବେ। ଭଗବାନଙ୍କ ଲୀଳା ହେଉଛି ନିତ୍ୟ, ସବୁଠାରେ ଭଗବାନଙ୍କ ଲୀଳା ଚାଲିଛି, ଯେ ଭଗବାନ ଏଇ ନନ୍ଦ ଯଶୋଦାଙ୍କ ସହିତ ଯେଉଁ ଲୀଳା କରୁଛନ୍ତି, ଆମେ ଯେଉଁ ଶ୍ରବଣ କରୁଛେ ଅଷ୍ଟମ ଅଧ୍ୟାୟରେ, ଯେ କରିଥିଲେ 5000 ବର୍ଷ ତଳେ କରିଥିଲେ, 5500 ବର୍ଷ ତଳେ କରିଥିଲେ ତା ନୁହଁ, ବର୍ତ୍ତମାନ ମଧ୍ୟ କେଉଁଠି ଭଗବାନଙ୍କର ଜନ୍ମ ହେଉଥିବ, ଜନ୍ମଲୀଳା ପାଳନ ହେଉଥିବ, କେଉଁଠି ଯେମିତି ସୂର୍ଯ୍ୟ ବର୍ତ୍ତମାନ ଏଠି ଅଛନ୍ତି, ପୁଣି ଦଶ ଘଣ୍ଟା ପରେ ବା ବାର ଘଣ୍ଟା ପରେ ଆଉ ବି ସୂର୍ଯ୍ୟ ଉଦୟ ହେଉଥିବେ। ସେହିଭଳି ଭାବରେ ଭଗବାନଙ୍କ ଲୀଳାକୁ ନିତ୍ୟ ଲୀଳା ବୋଲି କୁହାଯାଏ। ତେଣୁ ଭଗବାନଙ୍କର ଏ ଭୌତିକ ଜଗତରେ କେଉଁଠି ନା କେଉଁଠି ଲୀଳା ଚାଲିଥିବ। ତେଣୁ ଆମର ଯେଉଁଭଳି ଭାବରେ ଇଚ୍ଛା ଜାଗ୍ରତ ହେଇଛି ଭଗବାନଙ୍କର ଯେଉଁ ଲୀଳାରେ ଆମର ବିଶେଷ ଆଗ୍ରହ ରହିଛି, ସେହିଭଳି ଭାବରେ ଆମେ ମଧ୍ୟ ସେ ଲୀଳାରେ ସାମିଲ ହେବା। ତେଣୁ ସେଠି ସେ ଲୀଳା ଅଂଶଗ୍ରହଣ କରି ତାପରେ ଯେତେବେଳେ ଶରୀର ତ୍ୟାଗ କରିବା ସେତେବେଳେ ମାନେ ଭଗବତ ଧାମକୁ ଯିବ। ରୂପାନ୍ତ କଥା କହିଛନ୍ତି। ତେଣୁ ପରୀକ୍ଷିତ ମହାରାଜଙ୍କର ଇଚ୍ଛା ଜାଗ୍ରତ ହେଉଛି ଯେ ନନ୍ଦ କ'ଣ କରିଥିଲେ ଆମେ ଟିକେ ଜାଣିବା, କି କ'ଣ ପୁଣ୍ୟ କାର୍ଯ୍ୟ କରିଥିଲେ, ଆଉ ପୂର୍ବରୁ ଆଉ କରେ କଥା କହିବେ, ସୁଖଦେବ ଗୋସ୍ୱାମୀ କହିବେ। ଯେଉଁମାନେ ଭଗବାନଙ୍କ ଲୀଳାରେ ସାମିଲ ହେଇଛନ୍ତି ଦଶମ ବାର ଅଧ୍ୟାୟରେ ଯେଉଁ ଅଘାସୁର ବଦ୍ଧ ଲୀଳାରେ ଏ କଥାଟି କହିଛନ୍ତି, ଇଥଂ ସତାଂ ବ୍ରହ୍ମ ସୁଖାନୁଭୂତ୍ୟା ଦାସ୍ୟଗତାନାଂ ପରଦୈବତେନ ମାୟାଶ୍ରିତାନାଂ ପରଦାରକେଣ ସାକଂ ଯୋଗୁ କୃତ ପୁଣ୍ୟ ପୁଞ୍ଜା। ଭଗବାନ ସେ ଲୀଳାରେ ଯେଉଁମାନେ ସାମିଲ ହେଇଛନ୍ତି ଏ କୁମାର ବର୍ଷର ଅନ୍ତିମ ଲୀଳାଟି, ପଞ୍ଚମ ବର୍ଷରେ ଏ ଅନ୍ତିମ ଲୀଳାଟି ହୋଇଥିଲା। ଅଜଗରକୁ ଭଗବାନ ବଦ୍ଧ କରିଥିଲେ କିନ୍ତୁ ଗୋଟେ ବର୍ଷ ଗାଏବ ହୋଇଯାଇଥିଲା ଭଗବାନଙ୍କର, ଭଗବାନଙ୍କର ହେଇନି ଭଗବାନ ସାଙ୍ଗମାନଙ୍କର ଗୋଟେ ବର୍ଷ କୁଆଡ଼େ ପଳେଇଲା କି ଜାଣିପାରିଲେ ନାହିଁ। କାହିଁକି ନା ଏ ପ୍ରଶ୍ନଟି ପଚାରିଲେ ପରୀକ୍ଷିତ ମହାରାଜ, ଏତେ ତାଙ୍କର ଆଗ୍ରହ ରହିଛି ଶୁଣିବାର ଭଗବାନ କଥା। ଆସନ ମୃତ୍ୟୁ ରହିଛି, ଆଉ ତିନି ଦିନ ପାଇଲେ ମୃତ୍ୟୁବରଣ କରିବେ, ସେ କଥା ଚିନ୍ତା ନାହିଁ ତାଙ୍କର। ଭଗବାନ ଲୀଳା ସୁଖଦେବ ଗୋସ୍ୱାମୀ ଯେ ପ୍ରବଚନ ଯେ କଥାକାର ଯେ କଥା କହିବେ, ସେ ମଧ୍ୟ ପରୀକ୍ଷା କରିବେ ନା କିଭଳି ଶ୍ରୋତା ଜଣେ ଶୁଣୁଛନ୍ତି, କେତେ ଆଗ୍ରହ ରହିଛି। ତେଣୁକରି ସୁଖଦେବ ଗୋସ୍ୱାମୀ ଏ ଲୀଳାଟି ଯେତେବେଳେ ବର୍ଣ୍ଣନା କରୁଥିଲେ ସେତେବେଳେ ଖାଲି ସେ କହିଦେଲେ, ସଂକ୍ଷେପରେ କହିଦେଲେ, ଭଗବାନଙ୍କର ଏ ଯେଉଁ ଲୀଳା ଇଏ କୁମାର ବୟସରେ ହେଇଥିଲା, କିନ୍ତୁ ତାଙ୍କ ସାଙ୍ଗ ବାଳକମାନେ ପୌଗଣ୍ଡ ବୟସରେ ଏଇଟାକୁ କହିଲେ। କୁମାର ବୟସ ହେଉଛି ପଞ୍ଚମ ବର୍ଷ ପର୍ଯ୍ୟନ୍ତ କୁମାର ବର୍ଷ, ଷଷ୍ଠ ବର୍ଷରୁ ପୌଗଣ୍ଡ ବୟସ ଆରମ୍ଭ ହେଉଛି। ତେଣୁ ପଞ୍ଚମ ବର୍ଷ ଲୀଳାକୁ ଷଷ୍ଠ ବର୍ଷରେ କେମିତି କହିବେ, କାରଣ କ'ଣ? ସୁଖଦେବ ଗୋସ୍ୱାମୀ କହିବା ପାଇଁ ଚାହୁଁନଥିଲେ, କାରଣ ଇଏ ହେଉଛି ବହୁତ ବୃହତ୍ତମ ଲୀଳା, ସେ କହିବା ପାଇଁ ଚାହୁଁନଥିଲେ। କିନ୍ତୁ ପରୀକ୍ଷିତ ମହାରାଜ ସେ ହେଉଛନ୍ତି ଶ୍ରୋତା, ଶ୍ରୋତା ଶ୍ରେଷ୍ଠ ଶ୍ରୋତା ସିଏ, ତେଣୁ ସେ କହିଲେ, ବ୍ରହ୍ମନ୍ କାହିଁକି ପଞ୍ଚମ ବର୍ଷର ଲୀଳା ଷଷ୍ଠ ବର୍ଷରେ କାହିଁକି ପଚାରିଲେ? ସେମାନେ କହିଲେ ତାଙ୍କର ସାଙ୍ଗ ବାଳକମାନେ ଘରକୁ ଆସନ୍ତି, ତାଙ୍କ ପିତାମାତା ଭାଇ ଭଉଣୀଙ୍କ ସହିତ ଏହିସବୁ ଆଲୋଚନା ହୁଏ, ଆଜି ଭଗବାନ କୃଷ୍ଣ ଏଭଳି ଲୀଳା କରିଥିଲେ। କିନ୍ତୁ ଏହି ଲୀଳାଟି ପଞ୍ଚମ ବର୍ଷରେ ଯେଉଁ ଭଗବାନ କରିଥିଲେ ଏଟା ଷଷ୍ଠ ବର୍ଷରେ ସବୁ ଆଲୋଚନା କଲେ। ତେଣୁ ଯେଉଁମାନେ ଶୁଣୁଥିବେ ଆଗ୍ରହ ସହିତ ଶୁଣୁଥିବେ ସେ ପଚାରିବେ କାହିଁକି ଏଇଟା ହେଲା, ଯିଏ ଶୁଣୁନଥିବେ ସେ କାହିଁକି ପଚାରିବେ। ତେଣୁ ପରୀକ୍ଷିତ ମହାରାଜ ଶୁଣୁଥିଲେ ଆଗ୍ରହ ସହିତ, ତେଣୁ ସେ ପଚାରିଲେ କ'ଣ ପାଇଁ ଯେ କୁମାର ବୟସରେ ଯେଉଁ ଏଇଟା ପୌଗଣ୍ଡ ବୟସରେ କାହିଁକି ଆଲୋଚନା କରାଗଲା, କାରଣ କ'ଣ? ଏଇଟା ଶୁଣି ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦିତ ହୋଇଗଲେ, ଏମିତିକି ସେ ଭାବଗ୍ରସ୍ତ ହୋଇଗଲେ, ମାନେ ସମାଧିଗ୍ରସ୍ତ ହୋଇଗଲେ, ଆଉ କଥା କହିପାରିଲେ, କାରଣ ସେ ଲୀଳାଟିକୁ ସ୍ମରଣ କଲେ। ଭଗବାନଙ୍କର ବହୁତ ବହୁତ ଗଭୀର ଲୀଳା, ବହୁତ ବୃହତ୍ତମ ଲୀଳାଟି ସେଇଟା, ତେଣୁ ଯେତେବେଳେ ଚିନ୍ତା କରିଦେଲେ ସେ ଭାବ ସମାଧିଗ୍ରସ୍ତ ହୋଇଗଲେ। ତେଣୁ ସେଠି ଯେଉଁମାନେ ଥିଲେ ନାରଦ ମୁନି ବ୍ୟାସଦେବ ଅନ୍ୟମାନେ ମୁନିଋଷିମାନେ ସବୁ ଜୋରରେ ଭଗବାନଙ୍କ ନାମ କୀର୍ତ୍ତନ କଲେ, ରେ କୃଷ୍ଣ ରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ କରିବାରୁ ସୁଖଦେବ ଗୋସ୍ୱାମୀଙ୍କର ଆସ୍ତେ ଆସ୍ତେ ତାଙ୍କର ବାହ୍ୟ ଜ୍ଞାନ ଆସିଲା। କୁହାଯାଏ ବହୁତ ବୃକ୍ଷ ବହୁତ କଷ୍ଟରେ ସେ ପୁଣି ତାଙ୍କର ସେ ଲୀଳାରୁ ତାଙ୍କର ଯେଉଁ ସମାଧିଗ୍ରସ୍ତ ହେଇଥିଲେ ସେଠି ପୁଣି ବାହ୍ୟ ଜ୍ଞାନ ଆସିଲା ତାଙ୍କର, ତେଣୁ ସେ ଲୀଳାଟିକୁ ବର୍ଣ୍ଣନା କଲେ। ତେଣୁ ସେ କହୁଛନ୍ତି, ଇଥମ୍ ଦେଖ ଏ ଯେଉଁ ଲୀଳାଟି ଚାଲିଛି, ଭଗବାନ ତାଙ୍କର ସାଙ୍ଗ ବାଳକମାନଙ୍କ ସହିତ ଯେଉଁ ଲୀଳା କରିଛନ୍ତି, ଇଥମ୍ ସତାମ ବ୍ରହ୍ମ ସୁଖାନୁଭୂତ୍ୟା, ଯେଉଁମାନେ ବ୍ରହ୍ମ ଆରାଧନା କରନ୍ତି ବା ବ୍ରହ୍ମ ଧ୍ୟାନ କରନ୍ତି ସେମାନେ ଯେତେବେଳେ ଏଇ ବାଳକକୁ ଦେଖିବେ, ପାଞ୍ଚ ବର୍ଷ ବାଳକ ତାକୁ ଦେଖିଲେ ସେମାନେ ଭାବେ ବ୍ରହ୍ମ ସୁଖ ପ୍ରାପ୍ତ ହେବେ। ଇତମ ସତାମ ବ୍ରହ୍ମ ସୁଖାନୁଭୂତ୍ୟା ଦାସ୍ୟଗତାନାମ ପରଦୈବତେନ, ଯେଉଁମାନେ ଭଗବାନଙ୍କ ସହିତ ଦାସ ସମ୍ବନ୍ଧରେ ସମ୍ବନ୍ଧିତ ହୋଇ ରହିଛନ୍ତି ସେମାନେ ଯେତେବେଳେ ତାକୁ ଦେଖିବେ ସେ କହିବେ ଇଏ ଆମର ଶ୍ରେଷ୍ଠ ଦେବତା ହୃଦୈବତେନ ମାୟା ସୀତାନା ନରଦାର କେଣ ଯେଉଁମାନେ ମାୟାରେ ଅଛନ୍ତି ସେମାନେ ଭଗବାନ ଦେଖିଲେ ମଧ୍ୟ ସେ ଭାବି ଆମ ଭଳି ଜଣେ ମନୁଷ୍ୟ ନରଦାର କେଣ ତେଣୁ ସାକଂ ବିଯୋଗୁ କୃତପୁଣ୍ୟ ପୂଜା ବହୁତ ପୁଣ୍ୟ କାର୍ଯ୍ୟ କରିଥିବାରୁ ଆଜି ସେମାନେ ଏଥିରେ ପିଲାରେ ଭାଗ ନେଇଛନ୍ତି ତେଣୁ ପରୀକ୍ଷିତ ମହାରାଜ ଏହି ପ୍ରଶ୍ନଟି ପଚାରୁଛନ୍ତି ନନ୍ଦ କି ମକର ସବୁ କ'ଣ ମନ୍ଦ କରିଥିଲେ କି କାର୍ଯ୍ୟ କରିଥିଲେ କି ପୁଣ୍ୟ କାର୍ଯ୍ୟ କରିଥିଲେ ନନ୍ଦ କି ମକର ବ୍ରାହ୍ମଣ ଶ୍ରେୟ ଏବଂ ମହୋଦୟ ତାଙ୍କର ଏଭଳି ଶ୍ରେୟ ସେ ପ୍ରାପ୍ତ ହୋଇଛନ୍ତି ଶ୍ରେୟ ଉଦୟ ହେଉଛି ତାଙ୍କର ଶ୍ରେୟ ଶ୍ରେଷ୍ଠ ବସ୍ତୁ ସେ ପ୍ରାପ୍ତ ହୋଇଛନ୍ତି ଭଗବାନଙ୍କର ପିତା ହୋଇକରି ସେସବୁ ଲୀଳା କରୁଛନ୍ତି ଭଗବାନଙ୍କୁ ଯେ ଆମେ କାଲି ଆଲୋଚନା ହୋଇଥିଲା ଗତକାଲି ଯେ ତ୍ରୟାଚ ପରିଷଦ ଭିଶ୍ଚ ସାଂଖ୍ୟ ଯୋଗେଇ ସାତେଇ ଉପଗୀୟମାନ ମାଧ୍ୟମ ହରି ସା ମାନ୍ୟତା ପଦମ ହରିଙ୍କୁ ଯାହାଙ୍କୁ ଏତେ ସବୁ ତାଙ୍କର ବେଦ ମାନଙ୍କରେ ତାଙ୍କର ଗୁଣଗାନ କରାଯାଇଛି ସେଇ ହରିଙ୍କୁ ମା ଯଶୋଦା ଭାବୁଥିଲେ ଏ ମୋର ପୁତ୍ର ଯେତେ ବିଶ୍ୱରୂପ ଦେଖେଇଲେ ମଧ୍ୟ ପୁଣି ଭୁଲିଗଲେ ଭଗବାନ ବୋଲି ଭୁଲିଗଲେ ତେଣୁ ଇଏ ଯେଉଁ ଭଗବାନଙ୍କୁ ଯେଉଁ ଭଗବାନ ସମସ୍ତେ ତାଙ୍କୁ ପ୍ରଣାମ କରୁଛନ୍ତି ସେଇ ଭଗବାନଙ୍କୁ ନନ୍ଦ ମହାରାଜ କହୁଛନ୍ତି କାହ୍ନା ମୋର କଠଉଟା ଆଣିକ ଭଗବାନ ତାଙ୍କର କଠଉ ଆଣିକି ଆସୁଛନ୍ତି ଭଗବାନ ଦେଖାଉଛନ୍ତି ଛୋଟ ପିଲା ଛୋଟ ବାଳକ ଏ ଶ୍ରୀ ସୀତାରାମ ହନୁମାନ ଦେଉଛି ଛୋଟ ବାଳକ ଲୀଳା କରୁଛନ୍ତି ତେଣୁ ସେ କ'ଣ କରୁଛନ୍ତି କଠଉକୁ ଉଠାଇ ପାରୁନାହାନ୍ତି ବହୁତ କଷ୍ଟରେ ମସ୍ତକ ଉପରେ ରଖିକି ନେଇକି ଯାଉଛନ୍ତି ଏଇ ଚିତ୍ରଟି ପ୍ରାୟ ସେମାନେ ଦେଖିଥିବେ ତେଣୁ ନନ୍ଦ ଏଇଭଳି ଭାବରେ କୃଷ୍ଣଙ୍କ ସହିତ ବ୍ୟବହାର କରୁଥିଲେ ଭଗବାନ ବି ଗ୍ରହଣ କରୁନଥିଲେ ଆମେ ସେଦିନ କହୁଥିଲେ ଉଦ୍ଧବ ଯେତେବେଳେ ଯାଇଥିଲେ ସନ୍ଦେଶ ଦେବା ପାଇଁ ତାଙ୍କର ଦୁଃଖକୁ ମୋଚନ କରିବା ପାଇଁ ସେତେବେଳେ ସେ କହିଥିଲେ କୃଷ୍ଣ ସାମାନ୍ୟ ବାଳକ ନୁହନ୍ତି କୃଷ୍ଣ ହେଉଛନ୍ତି ଭଗବାନ ତେଣୁ କୃଷ୍ଣ ମଥୁରାରେ ଥିଲେ ମଧ୍ୟ ଦ୍ୱାରକାରେ ଥିଲେ ମଧ୍ୟ ସେ ସବୁଠାରେ ଅଛନ୍ତି କୃଷ୍ଣ ସର୍ବତ୍ର ବିଦ୍ୟମାନ ତେଣୁ ନନ୍ଦ କହୁଛନ୍ତି ଉଦ୍ଧବକୁ ଉଦ୍ଧବ ମୁଁ ଭାବୁଥିଲି ତମେ ବହୁତ ବିଦ୍ୱାନ ବ୍ୟକ୍ତି ତମେ ବୃହସ୍ପତିଙ୍କର ଶିଷ୍ୟ ବହୁତ ଜ୍ଞାନ ରହିଛି ତମର କିନ୍ତୁ ମୁଁ ବର୍ତ୍ତମାନ ଭାବୁଛି ପ୍ରକୃତରେ ତମର କିଛି ଜ୍ଞାନ ନାହିଁ ଯେଉଁ ପୁତ୍ରକୁ ମୁଁ ଭାବୁଥିଲି ସାମାନ୍ୟ ପୁତ୍ର ବୋଲି ତାକୁ ମୁଁ ହରେଇକିରି ବହୁତ ମନୋଯୋଗ କରୁଥିଲି ତମେ କହୁଛ ସେ ହେଉଛନ୍ତି ଭଗବାନ ତାହେଲେ ମୁଁ କ'ଣ ଦୁଃଖ ମୋର ବନ୍ଦ ହେବ କ'ଣ ମୋର ଦୁଃଖ ତ ବଢ଼ିଯିବ ତମେ ବଢ଼େଇଦେଲ ଆଉ କ'ଣ ମୋର ଦୁଃଖକୁ ଅଭିନନ୍ଦନ କଲ କ'ଣ ତେଣୁ ବିଭାଗ ନନ୍ଦ ମହାରାଜ କୃଷ୍ଣଙ୍କ ସହିତ ଲୀଳା କରୁଥିଲେ ନନ୍ଦ କିମ୍ବା କ୍ରୋଧ ବ୍ରହ୍ମ ସେ ଏବଂ ମହୋଦୟ ଯଶୋଦା ଚ ମହାଭାଗା ଯଶୋଦା ମଧ୍ୟ ଆହୁରି ତାଙ୍କଠାରୁ ଭାଗ୍ୟବାନ ନନ୍ଦଙ୍କ ଠାରୁ ନନ୍ଦ ମହାରାଜ ଆହୁରି ଭାଗ୍ୟବାନ ବପୁ ଯଶୋଦା ତନନ ହରି ତାଙ୍କର ସ୍ତନ୍ୟପାନ କରିଥିଲେ ମାଙ୍କର ମାତୃତ୍ୱ ଏଥିରେ କ'ଣ ଏଥିରେ ଫଳବତୀ ହେବ ସଫଳ ହେବ ଏଇ ତାଙ୍କର ପୁତ୍ର କନ୍ୟାକୁ ସ୍ତନ୍ୟପାନ କରେଇବେ ତେଣୁ ବୃନ୍ଦାବନରେ ଯେତେ ମା ଥିଲେ କୃଷ୍ଣଙ୍କୁ ତାଙ୍କୁ କ'ଣ ବାତ୍ସଲ୍ୟ ଭାବରେ ସେ କୃଷ୍ଣଙ୍କୁ ଭାବୁଥିଲେ ଆଜି ସମସ୍ତେ ଚିନ୍ତା କରୁଥିଲେ କୃଷ୍ଣ ଯଦି ମୋର ପୁଅ ହୋଇଥାନ୍ତା ତାହେଲେ ଯଶୋଦାଙ୍କ ପୁଅ ହୋଇକି ରହିଛି ମୋର ଯଦି ପୁଅ ହୋଇଥାନ୍ତା ମୁଁ କେତେ ଆନନ୍ଦ ତାକୁ ସ୍ତନ୍ୟପାନ କରିନଥାନ୍ତି ଏଇଭଳିଆ ଚିନ୍ତା କରୁଛନ୍ତି ଗାଭୀମାନେ ମଧ୍ୟ ସେଇଭଳିଆ ଚିନ୍ତା କରୁଛନ୍ତି ଯଦି କୃଷ୍ଣ ମୋର ପୁତ୍ର ହୋଇକି ଜନ୍ମ ହୋଇଥାନ୍ତେ ତାହେଲେ କେତେ ମୁଁ ତାଙ୍କୁ ସ୍ତନ୍ୟପାନ କରିନଥାନ୍ତି ଏଇଭଳିଆ ଚିନ୍ତା କରୁଥିଲେ ମାଆମାନେ ଏବଂ ଗାଭୀମାନେ ବୃନ୍ଦାବନର ତେଣୁ ଭଗବାନ ତାଙ୍କର କଥାକୁ ବୁଝି ତାଙ୍କର ମନମଂଛକୁ ବୁଝି ଭଗବାନ ବ୍ୟବସ୍ଥା କରିଦେଲେ ବ୍ରହ୍ମାଙ୍କର ମନରେ ସେଇଭଳି ଭାବରେ ଗୋଟେ ଶଙ୍କା ବୁଝେଇଥିଲେ ବ୍ରହ୍ମା ଯେତେବେଳେ ଏଇ କ'ଣ ଯେଉଁ ଲୀଳାଟି ହେଇଥିଲା ଯେଉଁ କ'ଣ ଯେଉଁ ଅଜଗର ବା ଅଭାସୁର ବଧ କରିଥିଲେ ଭଗବାନ ବ୍ରହ୍ମାଙ୍କର ସେଇ ଚିନ୍ତା ଆସିଲା ସେ ଦଶମ ସ୍କନ୍ଧ 13 ଅଧ୍ୟାୟ ବର୍ଣ୍ଣନା କରାଯିବ 12 ଅଧ୍ୟାୟରେ 12 ଅଧ୍ୟାୟ 14 ତେଣୁ ଅଧ୍ୟାୟରେ ବ୍ରହ୍ମ ବିଭବ କଥା ଆସିବ ତେଣୁ ବ୍ରହ୍ମା ଚିନ୍ତା କଲେ ଇଏ କ'ଣ ଭଗବାନ ଯଦି ଦେଖିବା ଇଏ ପ୍ରକୃତରେ ଭଗବାନ ତାହେଲେ ଦେଖିବା କ'ଣ କରୁଛନ୍ତି କହିକିରି ଚୋରେଇ ନେଲେ, ଗାଈମାନଙ୍କୁ ଚୋରେଇ ନେଲେ, ତାଙ୍କ ବାଳକମାନଙ୍କୁ ଚୋରେଇ ନେଲେ, ଏଇଭଳିଆ ଗୋଟେ ବର୍ଷ ଗାୟବ ହୋଇଯାଇଥିଲା। ତେଣୁ ବ୍ରହ୍ମା ଚିନ୍ତା କରୁଥିଲେ, ଇଏ ମଧ୍ୟ ଆଜି ପ୍ରାର୍ଥନା କରିବେ ଯେ ମୋର ସାଙ୍ଗମାନଙ୍କୁ ଦେଇଦିଅ, ମୋର ବର୍ଷମାନଙ୍କୁ ଦେଇଦିଅ, ଏଇଭଳିଆ କ୍ରନ୍ଦନ କରିବେ ବା ମୋତେ ପ୍ରାର୍ଥନା କରିବେ ବା ଘରକୁ ଯାଇକରି ତାଙ୍କ ପିତାମାତାଙ୍କୁ କହିବେ କ୍ରନ୍ଦନ କରି ସବୁ ଗାଈମାନେ କୁଆଡ଼େ ପଳେଇଲେ, ଗଛମାନେ କୁଆଡ଼େ ପଳେଇଲେ, ସାଙ୍ଗମାନେ କୁଆଡ଼େ ପଳେଇଲେ, ଏଗୁଡ଼ିକ କ୍ରନ୍ଦନ କରିବେ। ମଞ୍ଜୁ ମଞ୍ଜୁଷା ଗୋଟେ ଶବ୍ଦ ବ୍ୟବହାର କରାଯାଇଛି, ମଞ୍ଜୁ ଲୀଳା, ଭଗବାନଙ୍କର ସୁନ୍ଦର ମନୋହର ଲୀଳାକୁ ଦେଖିବା ପାଇଁ ବ୍ରହ୍ମାଙ୍କର ଏହି ଚିନ୍ତା ଆସିଲା। ବ୍ରହ୍ମା ଏଇଭଳି ଭାବେ ପରୀକ୍ଷା କଲେ, ତେଣୁ ବ୍ରହ୍ମା ଯେଉଁ ପରୀକ୍ଷା କଲେ ଭଗବାନଙ୍କ ଇଚ୍ଛା ଅନୁସାରେ ସେଟା ହେଇଛି। କାରଣ ଭଗବାନ ନିଜକୁ ବିସ୍ତାର କରିଦେଲେ, ଯେତେ ବର୍ଷା ଥିଲେ, ଯେତେ ବାଳକ ଥିଲେ, ଅସଂଖ୍ୟ ଗଣନା କରିହେବ ନାହିଁ କୁହାଯାଏ, ଭାଗବତ କୁହାଯାଇଛି। ତେଣୁ ନିଜକୁ ସେତିକି ରୂପରେ ବିସ୍ତାର କରି ସେଇ ସାଙ୍ଗ ବାଳକମାନଙ୍କ ମାଆଙ୍କର ସ୍ତନ୍ୟପାନ କରିଥିଲେ ଏବଂ ସେଇ ବର୍ଷାମାନଙ୍କର ଗାଭୀମାନଙ୍କର ସ୍ତନ୍ୟପାନ କରିଥିଲେ। ଏହିଭଳି ଭାବରେ ସ୍ତନ୍ୟପାନ ବହୁତ ଭଗବାନ ଏଇ ଦଶମ ଶ୍ରମ ଚଉଦ ଅଧ୍ୟାୟ ବ୍ରହ୍ମା ତାଙ୍କ ସ୍ତୁତିରେ କଥା କହିବେ, ଅନେକ ସ୍ତନ୍ୟପାନ କରିଛନ୍ତି ଭଗବାନ। କିନ୍ତୁ ଭଗବାନ ଏତେ ସ୍ତନ୍ୟପାନ କଲେ ମଧ୍ୟ ଅତୃପ୍ତ ହୋଇଛନ୍ତି। ଏହା ପରେ ନବମ ଅଧ୍ୟାୟରେ ସେ କଥାଟି ଆସିବ, ଆମେ ସେଟା କହିବା ପରେ କହିବା। ସେଟା ଅତୃପ୍ତ ହୋଇଛନ୍ତି, ସେଥିପାଇଁ କ୍ରୋଧ ପ୍ରକାଶ କରିଛନ୍ତି। ଏ ଭଗବାନଙ୍କର ଐଶ୍ୱର୍ଯ୍ୟ ସବୁ ରହିଛି, ସେ ସବୁ ତ୍ୟାଗ କରିଦେଇଛନ୍ତି ତାଙ୍କ ଭକ୍ତମାନଙ୍କ ପାଇଁ। ତେଣୁ ଯଶୋଦା ନନ୍ଦମାନଙ୍କଠାରୁ ଆହୁରି ଭାଗ୍ୟବତୀ, କାରଣ ପ୍ରଭୁପାଦ ମହାରାଜ କହୁଛନ୍ତି ନନ୍ଦ ମହାରାଜ ବିଭିନ୍ନ ସମୟରେ ଯାଉଥିଲେ, ବାହାରକୁ ଯିବାକୁ ପଡ଼ୁଥିଲା, ଭଗବାନଙ୍କ ଆବିର୍ଭାବ ହୋଇଥିଲେ, ଛୋଟ ପିଲା ହୋଇଥିଲେ, କ'ଣ ନନ୍ଦ ଆନନ୍ଦ ଭୟ ଜୟ କନିଆ ଲାଲ କି ଜନ୍ମୋତ୍ସବ ଯେଉଁ ପାଳନ ହେଉଥିଲା ନନ୍ଦ ଉତ୍ସବ, ସେଥିରେ ସରିଲା ପରେ ସାଙ୍ଗେ ସାଙ୍ଗେ ପଳେଇଲେ, ନନ୍ଦ ମହାରାଜ ପଳେଇଲେ ମଥୁରାକୁ କର ଦେବା ପାଇଁ। ତେଣୁ ଆଉଥରେ ଆସିଲା ବେଳକୁ ଗୋଟେ ଲୀଳା ହୋଇଗଲାଣି, କ'ଣ କେଉଁ ଲୀଳା ପୂତନବଦ୍ଧ ଲୀଳା ବି ହୋଇଗଲାଣି, ଛଅ ଦିନର କଥା। ତେଣୁ ନନ୍ଦ ମହାରାଜଙ୍କୁ ବିଭିନ୍ନ ସ୍ଥାନକୁ ଯିବାକୁ ପଡ଼ୁଛି, ତାଙ୍କ ବିଭିନ୍ନ ରାଜା ସେ ବିଭିନ୍ନ କାର୍ଯ୍ୟ ରାଜ୍ୟ ଶାସନ କରୁଛନ୍ତି, ବିଭିନ୍ନ କାର୍ଯ୍ୟ ବୁଝିବାକୁ ପଡ଼ୁଛି। କିନ୍ତୁ ମା' ଯଶୋଦା ତ ସବୁବେଳେ ଘରେ ରହୁଛନ୍ତି ନା, ତେଣୁ ନନ୍ଦ ମହାରାଜଙ୍କ ଯଶୋଦା ଆହୁରି ଭାଗ୍ୟବତୀ। ଏକଥା ଭାଗବତ ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ କୁନ୍ତୀଦେବୀଙ୍କ ସ୍ତୁତିରେ ମଧ୍ୟ ସେ କଥା କୁହାଯାଇଛି ଯେ କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟ ଚ ନନ୍ଦ ଗୋପକୁମାରାୟ ଗୋବିନ୍ଦାୟ ନମଃ। ଏସବୁ ଭାଷାରେ ଆଚାର୍ଯ୍ୟ ଟୀକାରେ କହିଛନ୍ତି ଭଗବାନ କୃଷ୍ଣ ଯେ ବସୁଦେବଙ୍କର ପୁତ୍ର ରୂପରେ ଆସିଥିଲେ, ବସୁଦେବକୁ ଧନ୍ୟ କରିଛନ୍ତି, ବସୁଦେବାୟ କୃଷ୍ଣାୟ ବାସୁଦେବା, ତାଙ୍କ ନାଁ ହେଉଛି ବାସୁଦେବ, ପିତାଙ୍କ ଅନୁସାରେ ତାଙ୍କର ନାମ ହେଲା ବାସୁଦେବ, ବସୁଦେବଙ୍କ ପୁତ୍ର ହେଉଛନ୍ତି ବାସୁଦେବ। ଭଗବତ ଗୀତା ଭାଗବତ ଭଗବତ ଭାଗବତ ଏଇ ତଥା ତଫା ସାଧାରଣ ବୁଝିପାରନ୍ତି ନାହିଁ ଲୋକମାନେ, ଭଗବତ ଏବଂ ଇଏ ହେଉଛି ଭାଗବତ, କେତେ ଜଣ କହନ୍ତି ଭାଗବତ ଗୀତା, କେତେ ଜଣ କହନ୍ତି ଭଗବତ, ନା ଭଗବାନଙ୍କର ମୁଖରୁ ଆସୁଛନ୍ତି ସେଥିପାଇଁ ଭଗବତ ଗୀତା, ଭଗବାନଙ୍କ ସମ୍ବନ୍ଧୀୟ ହେଉଛି ଭାଗବତ, ଭଗବତ ଆଉ ଭାଗବତ ତଫାତ ରହିଛି। ସେଇଭଳି ଭାବେ ବସୁଦେବଙ୍କ ପୁତ୍ର ହେଉଛନ୍ତି ବାସୁଦେବ, ପ୍ରଭୁପାଦଙ୍କୁ ଯେ ଆମେ ପ୍ରାର୍ଥନା କରୁଛେ ନମସ୍ତେ ସାରସ୍ୱତୀ ଦେବ, ସରସ୍ୱତୀ ଦେବ ନୁହଁ, ସରସ୍ୱତୀ ଦେବଙ୍କର ସରସ୍ୱତୀ ଠାକୁରଙ୍କର ସେ ହେଉଛନ୍ତି ଶିଷ୍ୟ, ତେଣୁ ସାରସ୍ୱତୀ ବ୍ୟବହାର କରାଗଲ ଶବ୍ଦ, ତେଣୁ ଇଏ ହେଉଛନ୍ତି ବାସୁଦେବ, ବସୁଦେବଙ୍କୁ ଧନ୍ୟ କରିଛନ୍ତି ତାଙ୍କ ପୁତ୍ର ରୂପରେ। ଏବଂ କୃଷ୍ଣାୟ ବାସୁଦେବା ଦେବକୀ ନନ୍ଦନାୟକ, ବାସୁଦେବଙ୍କଠାରୁ ଆହୁରି ଭାଗ୍ୟବତୀ ହେଉଛନ୍ତି ଦେବକୀ, ଦେବକୀ ନନ୍ଦନ ହିସାବରେ ଆସିଛନ୍ତି, କାରଣ ଦେବକୀ ତାଙ୍କର ଗର୍ଭରେ ଧାରଣ କରିଥିଲେ, ଆଠ ମାସ କାଳ ଭଗବାନଙ୍କୁ ଗର୍ଭରେ ଧାରଣ କରିଥିଲେ, ତେଣୁ ଦେବକୀ ଆହୁରି ଭାଗ୍ୟବତୀ। କିନ୍ତୁ ଦେବକୀ ଠାରୁ ଭାଗ୍ୟବତୀ ହେଉଛନ୍ତି କିଏ, ବା ଆହୁରି ଭାଗ୍ୟବାନ ହେଉଛନ୍ତି କିଏ, ନନ୍ଦଗୋପ କୁମାରାୟ କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟ ଚ ନନ୍ଦଗୋପ, ସେଥିପାଇଁ ନନ୍ଦଙ୍କର କଥା ଆସିଲା। ବସୁଦେବ ଏବଂ ଦେବୀଙ୍କ ଠାରୁ ଆହୁରି ଭାଗ୍ୟବାନ ହେଉଛନ୍ତି ନନ୍ଦ ମହାରାଜ, କାହିଁକି ନା ଭଗବାନଙ୍କର ଏ ଯେଉଁ ବହୁତ ସୁନ୍ଦର ଲୀଳା, ଏଗାର ବର୍ଷ କାଳ ଯେଉଁ ଲୀଳା କରିଥିଲେ, ବାଲ୍ୟ ଲୀଳା ସବୁ, ବାଲ୍ୟ ଲୀଳା, ପବନ ଲୀଳା, କୌଶଳ ଲୀଳା, ଏ ଲୀଳାକୁ ସେମାନେ ଦେଖିପାରି ନାହାନ୍ତି। ତେଣୁ ଭଗବାନ ଏଇ ଯେଉଁ ଲୀଳା ସେଥିପାଇଁ କୁହାଯାଏ ଭଗବାନ ହେଉଛନ୍ତି ଦ୍ୱାରକାରେ ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର ଏବଂ ବୃନ୍ଦାବନ ହେଉଛନ୍ତି ପୂର୍ଣ୍ଣତମ। ଭଗବାନ ଯେଉଁ ବୃନ୍ଦାବନ ଯେଉଁ ଲୀଳା ସବୁ କରିଥିଲେ ମଥୁରା ଏବଂ ଦ୍ୱାରକା ଗଲା ପରେ ମଧ୍ୟ ସେ ଲୀଳାକୁ ଭୁଲିପାରୁନାହାନ୍ତି। ତେଣୁ ରାତିରେ ସେ ବିଳି ବିଳେଇକି ସ୍ୱପ୍ନ ଦେଖି ରାଜେ ରାଜେ ଗୋପିକା ଗୋପିକ ବି କହୁଛନ୍ତି। ତେଣୁ ଭାଗବତ ଚାଲିଲା ଚନ୍ଦ୍ରପ୍ରଭୁ ଭାଗବତ ଚାଲିଲା ବେଳେ ଶଙ୍ଖ ଟିକେ ମାନେ ଧୀର ବଜେ ମାନେ ଟିକେ ଖାଲି ଆତ୍ମ ମାରିଦେବେ। ତେଣୁ ଇଏ ଯେଉଁ ଲୀଳା ସବୁ ହେଇଥିଲା 16108 ରାଣୀ ଚିନ୍ତା କରୁଛନ୍ତି ଦ୍ୱାରକାରେ, କୃଷ୍ଣ କ'ଣ ଛୋଟ ପିଲାବେଳେ 11 ବର୍ଷ କାଳେ ସେଠି ରହିଥିଲେ, କ'ଣ ସବୁ ଗୋପୀମାନେ କିଭଳି ତାଙ୍କୁ ପ୍ରେମ କରୁଥିଲେ, ରାଧିକା କିଭଳି ଭାବେ ପ୍ରେମ କରୁଥିଲେ, ରୁକ୍ମିଣୀ ଦେଖି ରାଧିକା ବୋଲି ଡାକି ଦିଅନ୍ତି, ତେଣୁ କ'ଣ ସେ କରୁଥିଲେ ଲୀଳା ଟିକେ ବର୍ଣ୍ଣନା କରନ୍ତୁ। ସେ ଲୀଳା କେବଳ ରୋହିଣୀ ମା ଦେଖିଛନ୍ତି, ଆଉ କିଏ ଦେଖିନାହାନ୍ତି। ତେଣୁ ରୋହିଣୀ ମା ଦ୍ୱାରକାରେ ଭଗବାନଙ୍କର ଏଇ ବୃନ୍ଦାବନ ଲୀଳାକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ସେହି ସମୟରେ ଦ୍ୱାର ଦେଶରେ ରହିଥିଲେ ସୁଭଦ୍ରା। ସୁଭଦ୍ରା ସେ ଲୀଳା ଦେଖିନାହାନ୍ତି, କିନ୍ତୁ ଶୁଣିବା ପାଇଁ ତାଙ୍କର ଆଗ୍ରହ, କିନ୍ତୁ ତାଙ୍କ କହିଲେ ତମେ ସେଇ ଗୃହ ଆମେ ତୁମକୁ ଦେବୁ, ଅଳଙ୍କାରଟା ଦେବୁ, ତୁମେ ସେଇଠି ରହିଥା। 16108 ରାଣୀ ବସି ଶୁଣୁଛନ୍ତି ସୁଭଦ୍ରା ରହିଛନ୍ତି, କାହିଁକି ନା କୃଷ୍ଣ ବଳରାମ ଚାଲି ଆସିଲେ ତାଙ୍କ କଥା କୁହାଯାଇପାରିବ ନାହିଁ, କିନ୍ତୁ ଭଗବାନ ଏବଂ ଭଗବାନଙ୍କ କଥା ଭିତରେ କୌଣସି ତଫାତ ନାହିଁ। ତେଣୁ ଭଗବାନ କୃଷ୍ଣ ଏବଂ ବଳରାମ ଚାଲି ଆସିଲେ, ଦୁଇ ଗୋଟେ ଠିଆ ହେଇଗଲେ ଏବଂ ତାଙ୍କ ଲୀଳା ଶୁଣି ଶୁଣିକି ତାଙ୍କର ଭାବ ମହାଭାବ ଜାଗ୍ରତ ହେଇଛି। ସେଥିପାଇଁ ଜଗନ୍ନାଥ ବଳଦେବ ସୁଭଦ୍ରା ରୂପରେ ସେ ସେଇ ରୂପ ପ୍ରାପ୍ତ ହେଇଯାଇଛନ୍ତି। ସେହି ସମୟରେ ନାରଦମୁନି ସେଠି ଆସି ପହଞ୍ଚିଥିଲେ। ନାରଦମୁନି ଅଧିକାଂଶ ସମୟରେ ଯାଆନ୍ତି ଦ୍ୱାରକାକୁ ଏବଂ ନାରଦମୁନି ଯେତେବେଳେ ଦେଖିଲେ ଭଗବାନ ତାଙ୍କର ପୁଣି ପୂର୍ବ ରୂପକୁ ଆସିଗଲେ, କିନ୍ତୁ ନାରଦମୁନି ପ୍ରାର୍ଥନା କଲେ, ପ୍ରଭୁ ଆପଣଙ୍କର ଏ ଯେଉଁ ମନୋହର ରୂପ, ଏ ରୂପ ପୂଜିତ ହୁଅନ୍ତୁ। ତେଣୁ ତାଙ୍କର କଥାକୁ ତାଙ୍କର ଇଚ୍ଛା ପୂର୍ଣ୍ଣ କରିବା ପାଇଁ ଭଗବାନ କୃଷ୍ଣ ବଳରାମ ଏବଂ ସୁଭଦ୍ରା ଜଗନ୍ନାଥ ଧାମରେ ଜଗନ୍ନାଥ ବଳଦେବ ସୁଭଦ୍ରା ରୂପରେ ରହିଛନ୍ତି। ଇଏ ହେଉଛି ଜଗନ୍ନାଥ ବଳଦେବ ସୁଭଦ୍ରାଙ୍କର ଆବିର୍ଭାବର ରହସ୍ୟ। ଏଇ ଲୀଳାଟି ହେଇଥିଲା କେଉଁଦିନ ନା ଯେଉଁ ସ୍ନାନ ପୂର୍ଣ୍ଣମୀ ଦିନ ଏଇଟା ହେଇଥିଲା, ସେଥିପାଇଁ ସ୍ନାନ ପୂର୍ଣ୍ଣମୀରେ ଭଗବାନଙ୍କୁ ସ୍ନାନ କରାଯାଏ, ଯେଉଁଥିରେ ଆମ ଶିଶୁ ଗୌରବ ସ୍ୱାମୀ ମହାରାଜ କହୁଥିଲେ। ତେଣୁ ଏହିଭଳି ଭାବରେ ଭଗବାନଙ୍କର ଯେଉଁ ଲୀଳା ବୃନ୍ଦାବନ ଲୀଳା, ମଥୁରା ଏବଂ ଦ୍ୱାରକା ଲୀଳାଠାରୁ ଆହୁରି ମନୋହର ଲୀଳା, ବସୁଦେବ ଏବଂ ଦେବକୀ ସେ ଲୀଳାକୁ ଦେଖିପାରିନାହାନ୍ତି, କିନ୍ତୁ ନନ୍ଦ ମହାରାଜ ସେ ଲୀଳାକୁ ସବୁ ଦେଖିଥିଲେ ଏବଂ ଯଶୋଦା ମଧ୍ୟ, ଆଉ ତାଙ୍କଠାରୁ ଧନିଆ କାହିଁକି ନା ସେ ତାଙ୍କୁ ସ୍ତନ୍ୟପାନ କରାଇଛନ୍ତି, ତାଙ୍କ ପାଖରେ ସବୁବେଳେ ରହୁଥିଲେ। ଏ ଲୀଳାଟି ଆପଣ ନବମ ଅଧ୍ୟାୟରେ ଆହୁରି ଅଧିକ ମନୋହର କଥା ଆସିବ। ତେଣୁ ଏହିଭଳି ଭାବରେ ଶ୍ରବଣ କରି ପରୀକ୍ଷିତ ମହାରାଜଙ୍କର ଜାତ ହେଉଛି, ଇଚ୍ଛା ଜାଗ୍ରତ ହେଉଛି, ଆମେ ମଧ୍ୟ ସେହିଭଳି ଭାବରେ କରିବା କି ସେବା କରିବା, ଯାହାକି ଆମେ ଭଗବାନଙ୍କ ଲୀଳାରେ ଅଂଶଗ୍ରହଣ କରିପାରିବା। ଇଏ ଆମର ଭକ୍ତିର ସାର୍ଥକତା ହେଉଛି ଏଇଠି, ଆମେ ଭକ୍ତିର ସାର୍ଥକତା କେତେବେଳେ ପ୍ରାପ୍ତ ହେବା, କିନ୍ତୁ ଭଗବାନଙ୍କ ଲୀଳାରେ ଆମେ ସାମିଲ ହେବା। ତେଣୁ ସେଇ ଭଗବାନଙ୍କ ଲୀଳାକୁ କଥା ଏଇଭଳି ଭାବରେ ଅନନ୍ତ ଲୀଳା ରହିଛି। ଆମ କଥାକୁ ବିଶ୍ରାମ ଦେବା ପୂର୍ବରୁ ସମୟ ହେଇଯାଇଛି, ଆମେ ପଚାରିବା କିଛି କେଉଁଠି ସନ୍ଦେହ ରହିଲା ବା କିଛି ପ୍ରଶ୍ନ ରହିଲା।
ପୁରୁଷ ଲୋକେ କ୍ଷେରସା କ୍ଷେର ଏବଚ କ୍ଷେର ସର୍ବାଣୀ ଭୂତାଣି ପୁରସ୍ଥ କ୍ଷେର ଉଚ୍ଚତେ। ଇଏ ହେଉଛି ବ୍ରହ୍ମ ଭଗବାନଙ୍କର ଭଗବତ ତତ୍ତ୍ୱକୁ ତିନି ଭାଗରେ ଉପଲବ୍ଧି କରାଯାଏ, ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତେ। ଦ୍ୱାଭିମୁଖ ପୁରୁଷ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଗୋଟେ ହେଉଛନ୍ତି କ୍ଷର ଏବଂ ଅକ୍ଷର। ଏଇ ବ୍ରହ୍ମ ବିଷୟରେ କୁହାଯାଉଛି, ଆମେ ହେଉଛୁ ବ୍ରହ୍ମ ନା ଭଗବାନଙ୍କର ଅଂଶ, ଏ ବ୍ରହ୍ମ କଥା କୁହାଯାଉଛି। ତାପରେ ଉତ୍ତମ ପୁରୁଷ ସ୍ତନ୍ୟ ପରମାତ୍ମେତି ଉଦାହରଣ ଯେଉଁ ଲୋକ ଉତ୍ତର ମହାବିଶ୍ୟ ବିଭଟ୍ୟ ଅବୟେଶ୍ୱର ପରମାତ୍ମା। ବ୍ରହ୍ମ ଉପରେ ଉନ୍ନତ ଅନୁଭୂତି ହେଉଛି ପରମାତ୍ମା ଅନୁଭୂତି, ଭଗବାନ ପରମାତ୍ମା ଉପରେ ସବୁଠାରେ ବିଦ୍ୟମାନ, ଆପଣଙ୍କ ହୃଦୟରେ ମଧ୍ୟ ବିଦ୍ୟମାନ, ଏବଂ ତା ଉପରେ ଅନୁଭୂତ ହେଉଛି ଭଗବତ। ଯସ୍ମାତ୍ କ୍ଷରମ୍ ଅତିତୋହମ୍ ଅକ୍ଷରାତ୍ ଅତିଚୋତ୍ତମ ଅତୋସ୍ମି ଲୋକେ ଭେଦେଇଛ ପ୍ରତିତ ପୁରୁଷୋତ୍ତମ। ତେଣୁ ସେ ହେଉଛନ୍ତି ପୁରୁଷୋତ୍ତମ, ସେ ହେଉଛନ୍ତି ଭଗବାନ। विश्वनाथ चक्रवर्ती भाष्य पढ़िए, ये तीनोटी जो शब्द रही कि ब्रह्म परमात्मा भगवान ये तीनोटी श्लोक वेदर सार कह
जय श्री भागवत की, जय श्री गोपाल महाराज की, जय श्री गुरुदेव की, नंद कोटि वैष्णवंद की, ताहि गौर प्रमानंदे,
जय श्री गोपाल महाराज।